ଆସିଥିଲା ମୋର ଭଲ ପାଇବାକୁ ହେଉଥିଲା ଇଚ୍ଛା, ପାଇଗଲି ଗୋଟେ ସୁନ୍ଦରୀ ଝିଅକୁ ହେଇଥିଲା ଚୋଖା। ତାର ଛୋଟ ଛୋଟ ଆଖିରେ ଯେବେ ମତେ ଦେଖେ ହୃଦୟ ମୋର ତରଳି ଗଲା। ତା ପ୍ରେମ ଚାଲରେ ମୁଁ ପଡି ଗଲିରେ ଫେରିବାର ବାଟ ନଥିଲା। ଭରସା ବହୁତ ଥିଲା, ଧୋକା ଦେଇ ସେ ଦେଲା, ମନ ମାନୁ ନଥିଲା। ଯେବେ ଆଉ କାହା ସାମ୍ନାରେ ମତେ ଗାଳି କରିବେ ଚିତ ସେ କଲା। ମଧୁଆ ଆହ ମଧୁଆ, ଧୋକା ଦେଇ ସେ ବେଲା, ମନ ମାନୁ ନଥିଲା। ଯେବେ ଆଉ କାହା ସାମ୍ନାରେ ମତେ ଗାଳି କରିବେ ଚିତ ସେ କଲା। ହୃଦୟରୁ ତାକୁ ଭଲ ପାଇବାଟା ମୋର ହିଁ ଭୁଲ ଥିଲା। ସ୍ୱାର୍ଥପର ଦୁନିଆରେ କେହି ନୁହଁ, କାହାର ସେ ଶିଖେଇ ଦେଲା ହେଲା। ହୃଦୟରୁ ତାକୁ ଭଲ ପାଇବାଟା ମୋର ହିଁ ଭୁଲ ଥିଲା। ସ୍ୱାର୍ଥପର ଦୁନିଆରେ କେହି ନୁହଁ, କାହାର ସେ ଶିଖେଇ ଦେଲା ହେଲା। ପାଗଳ ଥିଲି ମୁଁ ତା ପାଇଁ, ଏବେ ତା ବିନା ବଞ୍ଚି ପାରୁ ନାହିଁ। ପରସେ କଲା ମତେ ଅନ୍ୟ ଟୋକା ପାଇ, ଚୁଡ଼ିଛି କେତେ ତାକୁ ରାତି ରାତି ଚେଇ। ସକାଳୁ ଉଠିବାକୁ ଲାଗୁଥିଲା ଡର, ଖାଦ୍ୟ ଖାଇବାକୁ ଜମା ଇଚ୍ଛା ହେଲା ନାହିଁ ନାହିଁ। ମୁଁ ମଦୁଆ, ହଁ ମୁଁ ମଦୁଆ, ବଡ କଷ୍ଟ ହେଲା ଯେବେ ମତେ ଧୋକା ଦେଇ ସେ ଖୁସି ହେଲା। ମଦୁଆ ଆହ ମଦୁଆ, ଧୋକା ଦେଇ ସେ ଦେଲା, ମନ ମାନୁ ନଥିଲା। ଯେବେ ମତେ ସେ ରାତିରେ ଛୋଟ ପଟ କରି ନିଜେ ଶୋଇଗଲା। ଥିଲି ତାକୁ ନେଇ କରିବି ସଂସାର, ମୋର ବି ହେବ ଏକ ଛୋଟ ପରିବାର। କିଏ ଯେ ଜାଣିଥିଲା ସେ ଏମିତି କରିବ, ଏଇ ନିଜେ ଶୋଇଗଲା। ଭାବିଥିଲି ତାକୁ ନେଇ ଗଲିବି ସଂସାର, ମୋର ବି ହେବ ଏକ ଛୋଟ ପରିବାର। କିଏ ଯେ ଜାଣିଥିଲା ସେ ଏମିତି କରିବ, ସବୁ ସ୍ୱପ୍ନ ଭାଙ୍ଗିକି ଚୁରମାର ହେବ। ଲାଇଫରେ ପାଇଲି କତେ ସାତ ଧୋକା, ଭଲ ପାଇଲୁ ସେଇ ବନିଲି ବୋକା। ସବୁ ଏଠି ଏଙ୍ଗେଜ କେହି ନାହାନ୍ତି ଫାଙ୍କା, ଯେତେ ଭଲ ପାଇଲେ ବି ରହିଯିବୁ ଏକା। ଆଉ କେବେ କାହାକୁ ଭଲ ପାଇବି ନାହିଁ, ଏବେ ଝିଅଙ୍କ ଠାରୁ ମୁଁ ରହିବି ଦୂରେଇ। ଆଉ ଝିଅ ଜାତିକୁ ଜମା ଭରସା ନାହିଁ, ଏସବୁରୁ ମନ ଭରି ଗଲା ରେ ଭାଇ। ମଧୁଆ ଆହ ମଧୁଆ, ହେଇ ଗଲି ମୁଁ ଖରା ମଧୁଆ। ମଧୁଆ ଆହ ମଧୁଆ, ହେଇ ଗଲି ମୁଁ ଖରା ମଧୁଆ। ମଧୁଆ